ଆଜ୍ଞା ଆଜ୍ଞା ସାର୍ ବାଟରେ ସାର୍ ପହଞ୍ଚୁଛି, ଗାଡ଼ିଟା ଟିକେ ଖରାପ ହେଲା ତ।
ଆଚ୍ଛା ଶୁଣ, ତମେ ଆଉ ଆସିବା ଦରକାର ନାହିଁ।
ନାଇଁ ନାଇଁ ସାର୍ ପହଞ୍ଚୁଛି ପହଞ୍ଚୁଛି।
ତମର ଆଜି ଟିକେ ଅଫିସ ବନ୍ଦ, ତମେ ଆସିବା ଦରକାର ନାହିଁ।
ଆଇ ଏମ୍ ସରି ଧନ, ଆମ ଘରେ ମ୍ୟାରେଜ୍ ପାଇଁ ରାଜି ହେଲେନି। ଯେହେତୁ ତମେ ଜାଣିଛ ଆମ ଦୁଇ ଜଣଙ୍କର କାଷ୍ଟ ଅଲଗା।
ଧନ ମୁଁ ପ୍ରେଗନେଣ୍ଟ ଅଛି, ତମେ ଜାଣିଛ କି ନାହିଁ?
ମୁଁ ଜାଣିଛି ହେଲେ କ'ଣ କରିବି କୁହ। ମୁଁ ମୋ ଘରେ ବୁଝେଇବାକୁ ବହୁତ ସାରା ଚେଷ୍ଟା କଲି ହେଲେ ସେମାନେ ଜମାରୁ ବି ମାନୁନାହାନ୍ତି। ହେଲେ ଶୁଣ, ମୁଁ ମେଡିସିନ୍ ନେଇ ଆସିଛି, ଏବର୍ସନ୍ କରେ ନେବା। ଗୋଟେ କିସ୍ ଦିଅ ନା ପ୍ଲିଜ।
ନାଇଁ ନାଇଁ ଏବେ ନାଇଁ, ବାହାଘର ପରେ।
ଆଚ୍ଛା। ଆରେ ଭାଇ ଜମାନା କ'ଣ ହେଲା ଦେଖ, କିଏ କାହାକୁ ଧୋକା ଦେଲା, କିଏ କାହା ବୋଉକୁ ଘରେ ପୁରଉନି, ଯେତେବେଳେ ମୋବାଇଲ ଖୋଲିବୁ ସେଇ ସବୁ ଭିଡ଼ିବ। ଆରେ ରିସେଣ୍ଟ ଘଟଣା ଦେଖ, ଗୋଟେ ଝିଅଟା ମରିବ ବୋଲି ଭିଡ଼ିଓ କରିଛି, ଭଲ ଭାଇରାଲ ହେଉଛି, ଲୋକ ବି ଭଲ ଦେଖୁଛନ୍ତି, ଦେଖୁନୁ ଦେଖ।
ନମସ୍କାର, ମୁଁ ଗୋଟେ ପୁଅକୁ ବହୁତ ଭଲ ପାଉଥିଲି ଆଉ ବିଶ୍ୱାସ କରି ବହୁତ ଆଗକୁ ପଡ଼ିଲି, ହେଲେ ଆଜି ଜାଣିଲି କି ପ୍ରେମରେ କେବଳ କଷ୍ଟ ଆଉ ଯନ୍ତ୍ରଣା ଥାଏ। ମୁଁ ଯେତିକି କଷ୍ଟରେ ଅଛି ମୁଁ ଆଉ ବଞ୍ଚିବା ପାଇଁ ଚାହୁଁନି। ମରିବା ପୂର୍ବରୁ ଆପଣମାନଙ୍କୁ ଗୋଟେ କଥା କହିବାକୁ ଚାହୁଁଛି କି ପ୍ଲିଜ୍, ଯଦି ଭଲ ପାଉଛନ୍ତି ନା ତାହେଲେ ଭଲ ପାଆନ୍ତି, ମ୍ୟାରେଜ୍ ପୂର୍ବରୁ କେବେ ବି ରିଲେସନ୍ସିପ୍ରେ ଆସନ୍ତି, କାହିଁକିନା ସେଇଠି ହିଁ ସବୁ ଭଲ ପାଇବା ଶେଷ ହେଇଯାଏ।